ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଅହମ୍ମଦାବାଦ ବିମାନ ଦୁର୍ଘଟଣାତି ଆହତ ଲୋକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ। ଦୁର୍ଘଟଣାକେ ନେଇକରି ମନ୍ତ୍ରୀ ଓ ଅଧିକାରୀମାନଙ୍କ ସାଙ୍ଗେ କଲେ ଆଲୋଚନା। ରାଜ୍ୟ ମହିଳାମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗେ କାମ କରୁଛନ୍ ସରକାର କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର 11ଟା ଜିଲ୍ଲା ନ 3,878 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକେ ସରକାରଙ୍କର ମଞ୍ଜୁରୀ। ଲିଜ୍ ଜମିର କନଭରସେସନ୍ ଫି 10-3% କମ୍ କଲେ ରାଜ୍ୟ ସରକାର। ଆଉ କମ୍ ଦାମ ଥି ରାସନ ସାମଗ୍ରୀ ଯୋଗାବାର ଲାଗି ରାଜ୍ୟର ଫି ପଞ୍ଚାୟତ ନ ଖୁଲ୍ବା ଜନପୋଷଣ କେନ୍ଦ୍ର। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଅହମ୍ମଦାବାଦ ଯାଇକରି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଥି ଖଣିଆ ଖାବରା ହୋଇଥିବା ଲୋକଙ୍କୁ ଭେଟିଛନ୍। ଦୁର୍ଘଟଣାରୁ ବଞ୍ଚିଯାଇଥିବାର ଏକଲା ଯାତ୍ରୀ ବିଶ୍ୱାସ କୁମାରଙ୍କୁ ଡାକ୍ତରଖାନାନ ଭେଟିକରି ସ୍ୱାସ୍ଥ୍ୟ ଅବସ୍ଥା ପଚାରିକରି ବୁଝିଛନ୍। ଦୁର୍ଘଟଣା ଜାଗାକେ ଯାଇକରି ସ୍ଥିତି ଅନୁଧ୍ୟାନ କରିବାର ସହିତ ଅହମ୍ମଦାବାଦ ବିମାନ ବନ୍ଦରଠାରେ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଉଦ୍ଧାର କାମ ବାବଦେ ଆଲୋଚନା କରିଛନ୍। ତାର ଉତ୍ତରୁ ଦୁର୍ଘଟଣାତି ମୃତ୍ୟୁ ହୋଇଥିବା ଗୁଜରାଟର ଆଗର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପରିବାର ଲୋକଙ୍କୁ ଭେଟିକରି ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍। ସିଆଡ଼କେ ଦୁର୍ଘଟଣା ଜାଗାନୁ ଗୁଜରାଟ ଆତଙ୍କୀ ନିରୋଧ ସ୍କ୍ୱାଡ୍ ଏଟିଏସ୍ ବିମାନର ଡିଜିଟାଲ ଭିଡ଼ିଓ ରେକର୍ଡ କରିଥିବା ବ୍ଲାକ୍ ବକ୍ସକେ ଉଦ୍ଧାର କରିଛି। ଇତର ଜରିଏ ଦୁର୍ଘଟଣାର ଅସଲ କାରଣ ଜଣାପଡ଼ବା ବୋଲି ଆଶ କରାଯାଉଛି। ସୂଚନା ଅନୁସାରେ ଏୟାର ଇଣ୍ଡିଆର ବୋଇଂ 787-8 ବିମାନ ଅହମ୍ମଦାବାଦ ବିମାନ ବନ୍ଦରନୁ ଯାତ୍ରା ମୁଲ କରବାର ଋତୁରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥି ଯାତ୍ରୀ ଆର୍ ବିମାନ ପରିଚାଳନା ସଦସ୍ୟଙ୍କୁ ମିଶାଇକରି 241 ଜଣଙ୍କର ଜୀବନ ଯାଇଥିବାର ଏୟାର ଇଣ୍ଡିଆ ତରଫ ସୂଚନା ଦିଆଯାଇଛି। ରାଜ୍ୟ ମହିଳାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବାର ସାଙ୍ଗେ ସେମାନଙ୍କୁ ବରକସ କରିବାର ଦିଗେ ସରକାର କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। କଟକ ବାଲିଯାତ୍ରା ପଡ଼ିଆଠାରେ ନାରୀଶକ୍ତି ସମାବେଶକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ଓଡ଼ିଶା ନାରୀଶକ୍ତିକେ ସବୁନୁ ଶ୍ରେଷ୍ଠ ଶକ୍ତି ବନାବାରଟା ଇ ସମାବେଶର ଲକ୍ଷ୍ୟ ଆଏ। କ୍ଷେପତି ଦିଦି କରବାରେ ଓଡ଼ିଶା ଦେଶ 1 ନମ୍ବର ହୋଇକରି ନୂଆ ମାଇଲ ଖୁଣ୍ଟା ସ୍ଥାପନା କରିଛି। ସୁଭଦ୍ରା ଯୋଜନାଥି 1 କୋଟିରୁ ଅଧିକା ମହିଳାଙ୍କୁ ସାମିଲ କରାଯାଇଛି। ସୁଭଦ୍ରା ଯୋଜନାର ସଫଳତା ଆମର ଦୃଢ଼ ସଂକଳ୍ପର ଗୋଟିଏ ବର୍କସ ଉଦାହରଣ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଆମେ ବିଶ୍ୱାସ କରୁ ଯେତେ ପର୍ଯ୍ୟନ୍ତ ରାଜ୍ୟରେ ଅଧା ଜନସଂଖ୍ୟାର ବିକାଶ ହୋଇନାହିଁ, ରାଜ୍ୟ କେବେ ବି ବିକଶିତ ହୋଇପାରିବ ନାହିଁ, ସମୃଦ୍ଧ ହୋଇପାରିବ ନାହିଁ। ତେଣୁ ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆମ ଓଡ଼ିଶାର ନାରୀ ଶକ୍ତିକୁ ସବୁଠାରୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ଏବଂ ଆପଣମାନଙ୍କ ମଧ୍ୟରେ ସମାଜକୁ ବାର୍ତ୍ତା ଦେବା ଯେ ଆଗାମୀ ଦିନରେ ଆମ ସରକାର ଆହୁରି ଅନେକ ନାରୀ ସଶକ୍ତିକରଣ କେନ୍ଦ୍ରିକ କାର୍ଯ୍ୟକ୍ରମ ମଧ୍ୟ କରିବା ପାଇଁ ଯାଉଛନ୍ତି ଏବଂ ନାରୀ ଶକ୍ତିକୁ ଆହୁରି ସଶକ୍ତିକରଣ କରିବା ପାଇଁ ଯାଉଛନ୍ତି।
କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ଆଇବା ବଛର ଭିତରେ ଫି ଘରେ ଝନେ ଲେଖା ଲକ୍ଷପତି ଦିଦି ଆଉ ଫି ପଞ୍ଚାୟତ ନ ଝନେ ଲେଖା କୋଟିପତି ଦିଦି ତିଆରି କରାଯିବା ବୋଲି କହିଛନ୍। ଆୟୁଷ ମନ୍ତ୍ରଣାଳୟ ତରଫ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଇବା କାଲ ବିଶ୍ୱସ୍ତରୀୟ ସମ୍ମିଳନୀ ୟୋଗା କନେକ୍ଟର ଆୟୋଜନ କରାଯାଇଛି। 11 ନମ୍ବର ଅନ୍ତର୍ଜାତୀୟ ଯୋଗ ଦିବସ ଆଗନୁ ସାରା ପୃଥିବୀର ଜନାଶୁନା ଯୋଗ ଗୁରୁ, ନୀତି ନିର୍ଦ୍ଧାରକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ବ୍ୟବସାୟୀ, ଗବେଷକ ଆଉ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇକରି ଯୋଗର ଉପକାରିତା ବାବଦେ ଆଲୋଚନା କରିବେ। ଏହି ଅବସରରେ ଗଲା 10 ବର୍ଷ ଭିତରେ ଯୋଗାଭ୍ୟାସ ସାରା ପୃଥିବୀର କେନ୍ ପ୍ରକାର ପ୍ରଭାବ ପକାଇଛି ସେ ବାବଦେ ପ୍ରସ୍ତୁତ ଗୋଟିଏ ରିପୋର୍ଟ ଯୋଗ ପ୍ରଭାବକେ ଉନ୍ମୋଚନ କରାଯିବା। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଆର୍ ଭାରତୀୟ ଯୋଗ ସଂସ୍ଥାନ ତରଫ ଭୁବନେଶ୍ୱରଠାରେ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଯୋଗଗୁରୁମାନେ ଲୋକଙ୍କୁ ଭିନ୍ ଭିନ୍ ଆସନ ଆର୍ ପ୍ରାଣାୟାମ ଅଭ୍ୟାସ କରାଇଛନ୍, ଜୀବନ୍ତୀ ଯୋଗର ଉପକାରିତା ବାବଦେ ବୁଝାଇଛନ୍। ସୂଚନା ଅନୁସାରେ ଆୟୁଷ ମନ୍ତ୍ରଣାଳୟ ତରଫ ନୂଆଦିଲ୍ଲୀ ଜାତୀୟ ଗଣମାଧ୍ୟମ କେନ୍ଦ୍ର ନ 11 ନମ୍ବର ଅନ୍ତର୍ଜାତୀୟ ଯୋଗ ଦିବସ ଉଦ୍ଘାଟିତ ହୋଇଛି। ରାଜ୍ୟ 3,878 କୋଟି ଟଙ୍କାର ପୁଞ୍ଜିନିବେଶ କରବାରକେ ରାଜ୍ୟ ସରକାର ମଞ୍ଜୁର କରିଛନ୍। ଇ ଟଙ୍କା 11ଟା ଜିଲ୍ଲାନ ପ୍ଲାଷ୍ଟିକ୍, ବୟନଶିଳ୍ପ, ପର୍ଯ୍ୟଟନ କ୍ଷେତ୍ର 17ଟା ପ୍ରକଳ୍ପଥି ନିବେଶ କରାଯିବା। ଇତାର ଜରିଏ 10,584 ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ସରକାରଙ୍କ ତରଫ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଲିଜ୍ଥି ଥିବାର ଜମିକେ ଫ୍ରି ହୋଲ୍ଡ କରବାର ଲାଗି ଥିବାର କନଭରସେସନ୍ ଫିକେ କମ୍ କରିଛନ୍। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଲିଜ୍ ନେବାରକେ ହେଲେ ଏତ୍କେ ଲୋକକୁ କନଭରସେସନ୍ ଫି ଆକାରରେ ଜମିର ବେଞ୍ଚମାର୍କ ଦାମର 3% ଦେବାରକେ ପଡ଼୍ବା। ଆଗନୁ ଇଟା 10% ଥିଲା। ରାଜ୍ୟ ସରକାର ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ଦିନିକିଆ ଡ୍ୟୁଟି ଭତ୍ତା 150 ଟଙ୍କାକେ ବଢ଼େଇଛନ୍। ସେମାନଙ୍କର ତାଲିମ ଭତ୍ତା ବିଲ୍ 140 ଟଙ୍କାକେ ବଢ଼େଇଛନ୍। ଏ ବାବଦ ଗୋଟିଏ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଆଜି ଅନୁମୋଦନ ମିଳିଛି। ଏ ବଢ଼ତି ଭତ୍ତା ପିଛିଲା ହିସାବରେ ମଇ ମାସର 1 ତାରିଖନୁ ଦିଆଯିବା। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କର ଦିନିକିଆ ଡ୍ୟୁଟି କଲଅଫ୍ ଭତ୍ତା 612 ନୁ 623 ଟଙ୍କାକେ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ବାବଦ ପ୍ରସ୍ତାବକେ ଆଜି ଅନୁମୋଦନ କରିଛନ୍। ଏ ବଢ଼ତି ଭତ୍ତା ପିଛିଲା ହିସାବରେ ଗଲା ଜାନୁଆରୀ 1 ତାରିଖ ନୁ ଲାଗୁ ହେବା ବୋଲି ଘୋଷଣା କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର ଲୋକକୁ କମ୍ ଦାମ୍ଥି ରାସନ ସାମଗ୍ରୀ ଯୋଗାଇ ଦେବାର୍କେ ଫି ପଞ୍ଚାୟତ ନ ଜନପୋଷଣ କେନ୍ଦ୍ର ଖୁଲ୍ବେ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍, ପହିଲା କ୍ଷେପେ ରାଇଜେ 5 ପୋଷଣ କେନ୍ଦ୍ର ଖୁଲ୍ବାର ଯୋଜନା କରାଯାଇଛି। ମଧ୍ୟବିତ୍ତ ଶ୍ରେଣୀ ଲୋକକୁ ଏହି ଯୋଜନାଥି ସାମିଲ କରାଯିବା। ଏହାଦେ 3,26,00,000 ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାଥି ସାମିଲ ଅଛନ୍। ଜନପୋଷଣ କେନ୍ଦ୍ର ଜରିଏ 50,00,000 ନୁ ଅଧିକା ହିତାଧିକାରୀଙ୍କୁ ରିହାତି ଦରରେ ରାସନ ସାମଗ୍ରୀ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଭାରତୀୟ ଡାକ ବିଭାଗ ତରଫୁ 1,000 ସୁବିଧାଥି ପାଠପଢ଼ା ବହି ସାଙ୍ଗେ ଧାର୍ମିକ ସାଂସ୍କୃତିକ ଓ ସାମାଜିକ ବହିମାନଙ୍କୁ ଲୋକଙ୍କର ପାଖେ ପଠାବାର୍ ଲାଗି ଜ୍ଞାନ ପୋଷ୍ଟ ବ୍ୟବସ୍ଥା ମୂଲ କରାଯାଇଛି। ଏ ବ୍ୟବସ୍ଥା ଜରିଏ ନୂଆ ଶିକ୍ଷାନୀତି ଅଧୀନଥି ଦେଶର ସବୁ ଇଲାକାକେ ପାଠପଢ଼ା ବହି ପହଞ୍ଚାବାର୍ ଲାଗି ଲକ୍ଷ୍ୟ ରଖାଯାଇଛି। ଦେଶର ଫି ପୋଷ୍ଟ ଅଫିସ୍ନ ଏ ବ୍ୟବସ୍ଥାଥି ଉପଭୋକ୍ତାମାନଙ୍କୁ ଟ୍ରାକିଂ ସୁବିଧା ବିଲ୍ ଯୋଗାଇ ଦିଆଯିବା ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ଆଜି ଜିଲ୍ଲାସ୍ତରୀୟ ବିକାଶ ମେଳାକେ ଉଦ୍ଘାଟନ କରିଛନ୍। ରାଜ୍ୟର ଗୋଟେ ବର୍ଷର ବିଜେପି ସରକାର ଉପଲବ୍ଧି ବାବଦେ ଜଣାଇଛନ୍। କେନ୍ଦ୍ର ସରକାରଙ୍କର ସମୃଦ୍ଧ କୃଷକ ନୀତି, ଗରିବ କଲ୍ୟାଣ ଯୋଜନା, ଆୟୁଷ୍ମାନ ଭାରତ ପ୍ୟାକେଜ ଯୋଜନା ବାବଦେ ଭିଲ୍ କହିଛନ୍। ଯଦୁମଣି ଅଡିଟୋରିୟମ ଠାରେ ପ୍ରଦର୍ଶିତ ହସ୍ତତନ୍ତ ହସ୍ତଶିଳ୍ପ ଦର ବୁଲି ଦେଖବାର ସହିତ ରକ୍ତଦାନ ଶିବିରଥି ସାମିଲ ହୋଇଛନ୍। ତାର ଆଘନୁ ମୁଖ୍ୟ ଡାକ୍ତରଖାନାଠାରେ ଗୋଟିଏ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରର ଉଦ୍ଘାଟନ କରିଛନ୍। ରାଜ୍ୟ ସରକାରଙ୍କର ବଛରପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫୁ ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଆୟୋଜନ କରାଯାଇଛି। 2 ଦିନେ ଆଜି ଜଙ୍ଗଲ ଆର୍ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜ୍ୟର ବିକାଶ ଦିଗେ ଗଲା 1 ଭିତରେ ସରକାର ନେଇଥିବାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବାବଦେ କହିଛନ୍। କାର୍ଯ୍ୟକ୍ରମଟି କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲାପାଳ ସଚିନ ପାୱାର, ପ୍ରକାଶ ଆର ଅଲଗାମାନେ ଉପସ୍ଥିତ ଥିଲେ। ବୌଦ୍ଧ କଚେରୀ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍ଘାଟିତ ହୋଇଛି। ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ରାଜ୍ୟ ସରକାରଙ୍କର ବଛରକର ଉପଲବ୍ଧି ବାବଦେ କହିଛନ୍। ଏ ଅବସରରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆର୍ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ମେଳାଥି 50 ଅଧିକା ମଣ୍ଡପ ଜରିଏ ସରକାରଙ୍କର ଭିନ୍ ଭିନ୍ ବିଭାଗର ସଫଳତାର ବାର୍ତ୍ତା ପ୍ରଦର୍ଶନ କରାଯାଇଛି। ଦେବଗଡ଼ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳାଥି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମମାନଙ୍କର ବାବଦେ ଲୋକଙ୍କୁ ଜଣାଇଥିଲେ। ଜିଲ୍ଲା ରାଜସ୍ୱ ବିଭାଗ ନ ଲାଗି ରହିଥିବାର ଭିନ୍ ଭିନ୍ ସମସ୍ୟାମାନଙ୍କର ଖୁବ୍ ଜଲ୍ଦି ସମାଧାନ କରାଯିବା ବୋଲି ମନ୍ତ୍ରୀ କହିଛନ୍। ଯାଜପୁର ଜିଲ୍ଲାନ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଆଜି 600 ବଢ଼ିଛି। ଯାଜପୁର ଦାନଗଦୀ ସୁକିନ୍ଦା କୋରେଇ ଧର୍ମଶାଳା ବ୍ୟାସନଗର ଇଲାକାର ଏହି ଆକ୍ରାନ୍ତମାନଙ୍କୁ ଜିଲ୍ଲାର ଭିନ୍ ଭିନ୍ ଡାକ୍ତରଖାନାମାନଙ୍କେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଫେର 2 ମହିଳା ଆକ୍ରାନ୍ତଙ୍କର ଜୀବନ ଯାଇଛି। ସ୍ୱାସ୍ଥ୍ୟ ସଚିବ ଅଶ୍ୱସ୍ତି ଏସ୍ ଝାଡ଼ାବାନ୍ତି ପ୍ରଭାବିତ ଇଲାକାକେ ଯାଇକରି ସ୍ଥିତିର ଅନୁଧ୍ୟାନ କରିଛନ୍। ସ୍ଥିତି ଆୟତ କରିବା ଲାଗି ତୁର୍ତ୍ତି ସବୁପ୍ରକାର ପଦକ୍ଷେପ ନେବାର୍କେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲାନ କ୍ଷୁଦ୍ର ଜଳସେଚନ ଜଳାଶୟ ଆର୍ ଝର୍ଣ୍ଣାମାନଙ୍କର ଗନ୍ତି ଲାଗି ଜିଲ୍ଲାସ୍ତରୀୟ ଉପକମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦନଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକର ସୂଚନା ଅନୁସାରେ ଜିଲ୍ଲାର 1,319 ଗାଁ ନଥିବାର କ୍ଷୁଦ୍ର ଜଳସେଚନ ଆର୍ ଜଳାଶୟର ଗନ୍ତି କରାଯିବା। ସହରୀ ଇଲାକାନ ଖାଲି ଜଳାଶୟମାନଙ୍କର ଗନ୍ତି କରାଯିବା। ସେନ୍ତା ଜିଲ୍ଲାର ସବୁ ବୃହତ ଆର୍ ମଧ୍ୟମ ଜଳସେଚନ ପ୍ରକଳ୍ପ ସହିତ ଝର୍ଣ୍ଣାମାନଙ୍କୁ ଭିଲ୍ ସାମିଲ କରାଯିବା। ଏଥିଲାଗି ଜିଲ୍ଲା ପରିସଂଖ୍ୟାନ କାର୍ଯ୍ୟାଳୟ 32 ଜଣ ଯୁଆନ ପିଲାକୁ ନିଯୁକ୍ତି ଦେବାର୍କେ ବିଜ୍ଞାପନ ବାହାର କରାଯାଇଛି। ଜୁନ୍ 20 ଭିତରେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଜଳାଶୟମାନଙ୍କର ଗନ୍ତି କାମ ଜୁଲାଇ 1 ହପ୍ତାହନୁ ମୂଲ କରିକରି 6 ଭିତରେ ସାରବାର୍କେ ବୈଠକନୁ ଧାରିଜ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ମୌସୁମୀ ସକ୍ରିୟ ହେବାନୁ ରାଜ୍ୟର ବଡ଼ଭାଗି ଜାଗାନ ବର୍ଷା ହୋଇପାରେ। ଏ ସମୟଥି ପଶ୍ଚିମ ଓଡ଼ିଶା ସହିତ କେତେଟା ଜାଗାନ ଧୁକାଗୋଟି ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। শেষে মুখিয়া খবর ফের খায়। অহমদাবাদ বিমান দুর্ঘটনাতে আহত লোককে ভেটলে প্রধানমন্ত্রী। দুর্ঘটনাকে নেইকরি মন্ত্রী আর অধিকারী মানকর সঙ্গে কলে আলোচনা। রাজ্যে মহিলা মানকর সুরক্ষা আর সশক্তিকরণ দিকে কাম করুছন সরকার কহিলে মুখ্যমন্ত্রী। রাজ্যের 11টা জেলা ন 3878 কোটি টাকার পুঞ্জিনিবেশ প্রস্তাবকে সরকারকর মঞ্জুরি। লিজ জমির কনভরসেসন ফি 10-3% কম কলে রাজ্য সরকার। আর কম দাম থি রাশন সামগ্রী যোগাবার লাগি রাজ্যের ফি পঞ্চায়েত ন খুলবা জনপোষণ কেন্দ্র। আজির আঞ্চলিক খবর ইন শেষ হলা। জুহার।